आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସମଗ୍ର ବିଶ୍ୱରେ ବୌଦ୍ଧ ଐତିହ୍ୟସ୍ଥଳୀଗୁଡ଼ିକର ବିକାଶ ଲାଗି ଭାରତର ନିରନ୍ତର ପ୍ରୟାସ ଜାରି, କହିଲେ ପ୍ରଧାନମନ୍ତ୍ରୀ। ବାରାଣସୀଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ 72ତମ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ। ମୋବାଇଲ୍ ନିର୍ମାଣ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି, ସୂଚନା ଦେଲେ କେନ୍ଦ୍ର ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ। ରାଜଧାନୀ କାର୍କାସ୍ ଉପରେ ଆମେରିକାର ଆକ୍ରମଣକୁ ଭେନେଜୁଏଲା ଓ ରୁଷିଆର ସମାଲୋଚନା। ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି20 କ୍ରିକେଟ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ରାଇପିଥରା ସାଂସ୍କୃତିକ କମ୍ପ୍ଲେକ୍ସରେ ଭଗବାନ ବୁଦ୍ଧ ଆଲୋକ ଏବଂ ପଦ୍ମ ରାଇପିଥରାରେ ଜାଗ୍ରତ ବ୍ୟକ୍ତିଙ୍କ ଅବଶେଷ ଶୀର୍ଷକ ଆନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି 125 ବର୍ଷର ପ୍ରତୀକ୍ଷା ପରେ ଭାରତର ଐତିହ୍ୟ ଏବଂ ପରମ୍ପରା ଫେରିଆସିଛି। ଶ୍ରୀ ମୋଦି କହିଛନ୍ତି ଆଜିଠାରୁ ଦେଶର ଲୋକମାନେ ଭଗବାନ ବୁଦ୍ଧଙ୍କ ଏହି ପବିତ୍ର ଅବଶେଷର ପବିତ୍ର ଦର୍ଶନ କରିପାରିବେ ଏବଂ ତାଙ୍କର ଦିବ୍ୟ ଆଶୀର୍ବାଦ ଗ୍ରହଣ କରିପାରିବେ। ଶ୍ରୀ ମୋଦି କହିଛନ୍ତି ଯେଉଁମାନେ ଭଗବାନ ବୁଦ୍ଧଙ୍କ ଅବଶେଷ ନେଇଯାଇଥିଲେ ସେମାନେ ସେଗୁଡ଼ିକୁ ଅନ୍ତର୍ଜାତୀୟ ବଜାରରେ ନିଲାମ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଭାରତ ପାଇଁ ଏହି ଅବଶେଷଗୁଡ଼ିକ ସେମାନଙ୍କର ଭଗବାନ ଏବଂ ସମାଜର ଅଂଶବିଶେଷ ସ୍ୱରୂପ। ସେ କହିଛନ୍ତି ସେଥିପାଇଁ ସରକାର ସେମାନଙ୍କ ନିଲାମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ କେବଳ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ରକ୍ଷକ ନୁହେଁ, ବରଂ ସେହି କାଳଜୟୀ ପରମ୍ପରାର ଜୀବନ୍ତ ବାହକ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ପାଇଁ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ କେବଳ କଳାକୃତି ନୁହେଁ, କାରଣ ଏହା ଦେଶର ସମ୍ମାନୀୟ ଐତିହ୍ୟର ଏକ ଅଂଶବିଶେଷ ଏବଂ ଏହାର ସଭ୍ୟତାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଭଗବାନ ବୁଦ୍ଧଙ୍କ ଦ୍ୱାରା ପ୍ରଦର୍ଶିତ ଜ୍ଞାନ ଏବଂ ମାର୍ଗ ସମଗ୍ର ମାନବ ଜାତିର ବୋଲି ସେ କହିଛନ୍ତି।
ଭଗବାନ ବୁଦ୍ଧ କେ ପବିତ୍ର ରିଲିକ୍ସ କୋ ଅପନେ ବିଚ୍ ପାକର ହମ୍ ସଭି ଧନ୍ୟ ହେ। ଇନକା ଭାରତ ସେ ବାହାର ଜାନା ଆଉ ଲୌଟକର ଫିର ଭାରତ ଆନା, ୟେ ଦୋନୋ ହି ପଡାଓ ଅପନେ ଆପ ମେ ବହୁତ ବଡା ସବକ ହେ। ସବକ ୟେ ହେ କି ଗୁଲାମୀ ସିର୍ଫ ରାଜନୈତିକ ଓ ଆର୍ଥିକ ନହିଁ ହୋତି, ଗୁଲାମୀ ହମାରୀ ବିରାସତ କୋ ବି ତବାହ କର ଦେତି ହେ।
ବୌଦ୍ଧ ଐତିହ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସାରା ବିଶ୍ୱରେ ବୌଦ୍ଧ ଐତିହ୍ୟସ୍ଥଳୀଗୁଡ଼ିକର ବିକାଶ ଦିଗରେ ଯୋଗଦାନ କରିବା ଲାଗି ଭାରତ ନିରନ୍ତର ପ୍ରୟାସ କରିଆସୁଛି। ସେ କହିଛନ୍ତି ଆଜି ବୌଦ୍ଧ ସ୍ଥଳଗୁଡ଼ିକର ଆଧୁନିକୀକରଣ କରାଯାଉଛି ଏବଂ ତୀର୍ଥଯାତ୍ରୀମାନଙ୍କ ପାଇଁ ନୂତନ ସୁବିଧା ନିର୍ମାଣ କରାଯାଉଛି। ଶ୍ରୀ ମୋଦି କହିଛନ୍ତି ଭଗବାନ ବୁଦ୍ଧଙ୍କ ଶିକ୍ଷା ମୂଳତଃ ପାଲି ଭାଷାରେ ରହିଛି ଏବଂ ତାଙ୍କ ସରକାରଙ୍କ ପ୍ରୟାସ ହେଉଛି ପାଲିକୁ ବ୍ୟାପକ ଭାବେ ଦର୍ଶକଙ୍କ ନିକଟରେ ପହଞ୍ଚାଇବା। ସେ କହିଛନ୍ତି ଏଥିପାଇଁ ପାଲିକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବାରାଣସୀଠାରେ 72ତମ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବେ। ଚଳିତ ମାସ 11 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ରାଜ୍ୟ ଏବଂ ଅନୁଷ୍ଠାନରୁ ଆସିଥିବା 58 ଦଳରୁ 1000ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଭଲିବଲ୍ ପ୍ରତିଯୋଗିତା, କ୍ରୀଡ଼ାବିତ୍ ଏବଂ ଉଚ୍ଚମାନର ପ୍ରତିଭା ପ୍ରଦର୍ଶିତ ହେବ ବୋଲି ଆଶା କରାଯାଉଛି। ଏହି ଟୁର୍ଣ୍ଣାମେଣ୍ଟ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସହରରେ କ୍ରୀଡ଼ା ବିକାଶକୁ ପ୍ରୋହାହନ କରିବ। ସାଂସ୍କୃତିକ ଏବଂ କ୍ରୀଡ଼ା ପଦକ୍ଷେପ ଆୟୋଜନ କରିବାରେ ଏହି ଟୁର୍ଣ୍ଣାମେଣ୍ଟ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଜାତୀୟ କାର୍ଯ୍ୟକ୍ରମର ଏକ ହବ୍ ଭାବରେ ସହରର ଆଭିମୁଖ୍ୟକୁ ବୃଦ୍ଧି କରିବ। ନିର୍ବାଚନ ଆୟୋଗ ସମସ୍ତ ନାଗରିକଙ୍କୁ ଇସିଆଇ ନେଟ୍ ଆପ୍ ଡାଉନ୍ଲୋଡ୍ କରିବା ଲାଗି ଏବଂ ଏହି ଆପ୍ରେ ସବ୍ମିଟ୍ ଏ ସଜେସନ୍ ଟ୍ୟାବ୍ ବ୍ୟବହାର କରି ନିଜର ମତାମତ ଦେବାକୁ ଆମନ୍ତ୍ରଣ କରିଛନ୍ତି। ଚଳିତ ମାସ 10 ତାରିଖ ପର୍ଯ୍ୟନ୍ତ ନାଗରିକମାନେ ସେମାନଙ୍କର ମତାମତ ଏହି ଟ୍ୟାବ୍ ମାଧ୍ୟମରେ ଦେଇପାରିବେ। ଇସିଆଇ ନେଟ୍ ଆପ୍ ହେଉଛି ନାଗରିକମାନଙ୍କ ପାଇଁ ଏକୀକୃତ ଆପ୍ ଯାହା ନିର୍ବାଚନ ସମ୍ବନ୍ଧୀୟ ପୂର୍ବବର୍ତ୍ତୀ 40 ପୃଥକ ଆପ୍ଲିକେସନ୍ ଯେପରିକି ଭୋଟର ହେଲ୍ପଲାଇନ୍ ଆପ୍, ସି ଭିଜିଲ୍, ସକ୍ଷମ, ପୋଲିଂ ଟ୍ରେଣ୍ଡସ୍ ଏବଂ ନୋ ୟୋର କ୍ୟାଣ୍ଡିଡେଟ୍ ଆପ୍କୁ ଗୋଟିଏ ଇଣ୍ଟରଫେସ୍ରେ ଏକୀକୃତ କରିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ଇସିଆଇ ନେଟ୍ ହେଉଛି ଏକ ପ୍ରମୁଖ ପଦକ୍ଷେପ। ଗତବର୍ଷ ମେ ମାସରେ ଏହି ଆପ୍ ସମ୍ପର୍କରେ ଘୋଷଣା କରାଯିବା ପରେ ଇସିଆଇ ନେଟ୍ ଆପ୍ର ବିକାଶ ଉପରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଇସିଆଇ ନେଟ୍ ଆପ୍ର ପରୀକ୍ଷଣ ସଂସ୍କରଣରେ ମତଦାନ ଶେଷ ହେବାର 72 ଘଣ୍ଟା ମଧ୍ୟରେ ଉନ୍ନତ ଭୋଟର ସେବା, ମତଦାନ ପ୍ରତିଶତ ଧାରାର ତ୍ୱରିତ ଉପଲବ୍ଧତା ଏବଂ ସୂଚକାଙ୍କ କାର୍ଡ ପ୍ରକାଶନ କରିବାରେ ସକ୍ଷମ ହୋଇଥାଏ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। 4G ଏବଂ 5G ନେଟୱର୍କ ବ୍ୟବସ୍ଥା, ସେମିକଣ୍ଡକ୍ଟର ଚିପ୍ ଏବଂ ଟେଲି ଯୋଗାଯୋଗ ଯନ୍ତ୍ରାଂଶ କ୍ଷେତ୍ରରେ ବ୍ୟାପକ ଉନ୍ନତି ପରିଲକ୍ଷିତ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଶ୍ରୀକାନ୍ତ ଶଙ୍କର ଯୋଶୀଙ୍କ ସ୍କୃତି ଉଦ୍ଦେଶ୍ୟରେ ନୂଆଦିଲ୍ଲୀଠାରେ ଆଜି ଆୟୋଜିତ ପଞ୍ଚ ପରିବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ନିର୍ମାଣ କ୍ଷେତ୍ରରେ ଦେଶର ଆଖିଦୃଶିଆ ଅଭିବୃଦ୍ଧି ଘଟିଛି। ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ସେ କହିଛନ୍ତି 11 ବର୍ଷ ପୂର୍ବରୁ ବିଦେଶରୁ 99% ମୋବାଇଲ୍ ଫୋନ୍ ଆମଦାନୀ କରାଯାଉଥିବା ବେଳେ ବର୍ତ୍ତମାନ ତନ୍ମଧ୍ୟରୁ 99% ମୋବାଇଲ୍ ଫୋନ୍ ଭାରତରେ ନିର୍ମାଣ କରାଯାଉଛି। ଦେଶ ବର୍ତ୍ତମାନ ଅନ୍ୟାନ୍ୟ ରାଷ୍ଟ୍ରଗୁଡ଼ିକୁ ଟେଲି ଯୋଗାଯୋଗ ଯନ୍ତ୍ରାଂଶ ରପ୍ତାନୀ କରୁଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି 5000 ବର୍ଷ ପ୍ରାଚୀନ ସାଂସ୍କୃତିକ ଐତିହ୍ୟର ପଞ୍ଚ ପରିବର୍ତ୍ତନ ଭାରତର ମୂଲ୍ୟବୋଧକୁ ଦର୍ଶାଉଛି। ସେ କହିଛନ୍ତି ସଂଗଠିତ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ହେବା ପରଠାରୁ ଦୀର୍ଘ 2000 ବର୍ଷ ଧରି ଭାରତ ବିଶ୍ୱର ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ରହିଆସିଛି। 2047 ସୁଦ୍ଧା ଭାରତ ନିଶ୍ଚିତ ଭାବେ ବିକଶିତ ଭାରତରେ ପରିଣତ ହେବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ବୈଷ୍ଣବ କହିଛନ୍ତି ଦେଶର ଯୁବଗୋଷ୍ଠୀ ଏବଂ ଉନ୍ନୀତ ପ୍ରଯୁକ୍ତିବିଦ୍ୟା ଭାରତକୁ ବିଶ୍ୱ ମଞ୍ଚରେ ଶ୍ରେଷ୍ଠ ପ୍ରତିପାଦିତ କରିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଅନୁଧ୍ୟାନ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା କରି ଶ୍ରୀ ବୈଷ୍ଣବ କହିଛନ୍ତି ଏହି ଟ୍ରେନ୍ ରାତିସାରା ଏବଂ ଦୀର୍ଘ ଦୂରତା ଯାତ୍ରା ପାଇଁ ଡିଜାଇନ୍ ପ୍ରସ୍ତୁତ କରାଯାଇଛି। ମନ୍ତ୍ରୀ କହିଛନ୍ତି ଚଳିତ ମାସର ଦ୍ୱିତୀୟାର୍ଦ୍ଧରେ ଗୁଆହାଟୀ ଏବଂ କୋଲକାତା ମଧ୍ୟରେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ସ୍ଲିପର ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରାଯିବ, ଯାହା ଭାରତୀୟ ରେଳବାଇ ଅଧୀନରେ ଦୀର୍ଘ ଦୂରତା ରେଳଯାତ୍ରାରେ ଏକ ପ୍ରମୁଖ ଉନ୍ନତିକରଣକୁ ଚିହ୍ନଟ କରିବ। ସେ କହିଛନ୍ତି ବନ୍ଦେ ଭାରତ ସ୍ଲିପର ଭାରତର ସେମି ହାଇସ୍ପିଡ୍ ରେଳ ପରିବର୍ତ୍ତନର ପରବର୍ତ୍ତୀ ପର୍ଯ୍ୟାୟକୁ ଚିହ୍ନଟ କରେ। ଏହା ଦ୍ରୁତ ଯାତ୍ରା, ଉନ୍ନତ ଆରାମଦାୟକ ବ୍ୟବସ୍ଥା ଏବଂ ଆଧୁନିକ ସୁରକ୍ଷା ବ୍ୟବସ୍ଥାର ପ୍ରତିଶ୍ରତି ଦେଇଥାଏ।
वंदे भारत स्लीपर माननीय प्रधानमंत्री श्री नरेंद्र मोदी जी के रेलवे को ट्रांसफॉर्म करने के संकल्प का हिस्सा है। ओवरनाइट जर्नी के लिए वंदे भारत स्लीपर एक टोटली नए डिजाइन से बनाया गया है। हर एक चीज का ध्यान रखकर इस ट्रेन को डिजाइन किया गया है। शुरुआत गुवाहाटी से कोलकाता के बीच में पहली सर्विस चालू होगी वंदे भारत स्लीपर की, और इस साल करीब करीब 10 और ट्रेन बनेंगी। टोटल 12 ट्रेन का इस साल का टारगेट है।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇ ଦେଶ ବାହାରକୁ ପଠାଇ ଦିଆଯାଇଛି। ଆଜି ସକାଳେ ଆମେରିକା ପକ୍ଷରୁ ଭେନେଜୁଏଲା ଉପରେ ଆକ୍ରମଣ କରାଯାଇଥିଲା। ଭେନେଜୁଏଲା ରାଜଧାନୀ କାର୍କାସ୍ରେ ଅନେକ ବଡ଼ ବିସ୍ଫୋରଣ ଘଟିଥିଲା। ଭେନେଜୁଏଲା ପକ୍ଷରୁ ଆମେରିକା ନେତୃତ୍ୱାଧୀନ ଟ୍ରମ୍ପ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ଏହାକୁ ଅତ୍ୟନ୍ତ ଗୁରୁତର ସାମରିକ ପଦକ୍ଷେପ ବୋଲି କୁହାଯାଇଛି। ଇତିମଧ୍ୟରେ କଲମ୍ବିଆର ବୋଗୋଟାଠାରେ ଥିବା ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି ଭେନେଜୁଏଲା କିମ୍ବା ଏହାର ସୀମାବର୍ତ୍ତୀ ଅଞ୍ଚଳକୁ ଯାତ୍ରା ନ କରିବା ଲାଗି ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ରୁଷିଆ ଭେନେଜୁଏଲା ଉପରେ ଆମେରିକାର ସାମରିକ ଆକ୍ରମଣକୁ ନିନ୍ଦା କରିଛି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଭେନେଜୁଏଲା ବିରୁଦ୍ଧରେ ଆମେରିକାର ଏପରି ସାମରିକ କାର୍ଯ୍ୟାନୁଷ୍ଠାନ ନିନ୍ଦନୀୟ, ଏପରି କାର୍ଯ୍ୟରୁ ଆମେରିକା ବିରତ ରହିବା ପାଇଁ ଚେତାବନୀ ଦିଆଯାଇଛି। ମସ୍କୋ ଏ କ୍ଷେତ୍ରରେ ହସ୍ତକ୍ଷେପ କରି ଆଲୋଚନା ଏବଂ କୂଟନୈତିକ ସ୍ତରରେ ପଦକ୍ଷେପ ଗ୍ରହଣ ଦିଗରେ ସମର୍ଥନ ଦେବାକୁ ପ୍ରସ୍ତୁତ ଥିବା କହିଛି। ହାଇଦ୍ରାବାଦରେ ତେଲେଙ୍ଗାନା ପୁଲିସ୍ ମହାନିର୍ଦ୍ଦେଶକ ସିଦ୍ଧର ରେଡ୍ଡିଙ୍କ ନିକଟରେ ବେଆଇନ ଘୋଷିତ ପିପୁଲ୍ସ ଲିବରେସନ ଗରିଲା ଆର୍ମି ବାଟାଲିୟନ୍ କମାଣ୍ଡର ଏବଂ ତେଲେଙ୍ଗାନା କମିଟି ସଦସ୍ୟଙ୍କ ସମେତ ମୋଟ 20 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କଠାରୁ ଆମେରିକା ନିର୍ମିତ କୋଲ୍ଟ ରାଇଫଲ ଏବଂ ଇସ୍ରାଏଲ୍ ନିର୍ମିତ ଟାଭୋ ରାଇଫଲ AK-47 ଏବଂ ବହୁ ପରିମାଣର ଗୁଳିଗୋଳା ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମାଓବାଦୀ ଥଇଥାନ କାର୍ଯ୍ୟର ଅଂଶସ୍ୱରୂପ ପୁଲିସ୍ ପକ୍ଷରୁ ମୋଟ 1,81,90,000 ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି ଏବଂ ପ୍ରତ୍ୟେକଙ୍କୁ 25,000 ଟଙ୍କା ଲେଖାଏଁ ତୁରନ୍ତ ସହାୟତା ରାଶି ପ୍ରଦାନ କରାଯାଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ BCCI ପକ୍ଷରୁ ନ୍ୟୁଜିଲାଣ୍ଡ ବିପକ୍ଷରେ January 11 ଆରମ୍ଭ ହେବାକୁ ଥିବା 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଶୁଭମନ୍ ଗିଲ୍ ଅଧିନାୟକ ଏବଂ ଶ୍ରେୟସ୍ ଆୟରଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି। ଆଗାମୀ ନ୍ୟୁଜିଲାଣ୍ଡ ସହ T20 ଏବଂ T20 ବିଶ୍ୱକପ୍ ପାଇଁ ଇଶାନ କିଶନ ମନୋନୀତ ହେବା ସତ୍ତ୍ୱେ ରିଷଭ ପନ୍ଥ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ବିରାଟ କୋହଲି ଏବଂ ରୋହିତ ଶର୍ମା ମଧ୍ୟ ସାମିଲ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ KL ରାହୁଲ, ୱାଶିଂଟନ୍ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ୍ ରାଣା, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ, ନୀତିଶ କୁମାର ରେଡ୍ଡି, ଅର୍ଶଦୀପ ସିଂ, ଯଶସ୍ୱୀ ଜୟସ୍ୱାଲ ରହିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ସମଗ୍ର ବିଶ୍ୱରେ ବୌଦ୍ଧ ଐତିହ୍ୟସ୍ଥଳୀଗୁଡ଼ିକରେ ବିକାଶ ଲାଗି ଭାରତର ନିରନ୍ତର ପ୍ରୟାସ ଜାରି, କହିଲେ ପ୍ରଧାନମନ୍ତ୍ରୀ। ବାରାଣସୀଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ 72ତମ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ। ମୋବାଇଲ୍ ନିର୍ମାଣ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି ସୂଚନା ଦେଲେ କେନ୍ଦ୍ର ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ। ରାଜଧାନୀ କାର୍କାସ୍ ଉପରେ ଆମେରିକାର ଆକ୍ରମଣକୁ ଭେନେଜୁଏଲା ଓ ରୁଷିଆର ସମାଲୋଚନା। ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି20 କ୍ରିକେଟ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ। ସମ୍ବାଦ ଶେଷ ହେଲା।